పంచతత్వాత్మకం కృష్ణం భగవాన్ భక్త రూప స్వరూపకం భక్తావతారం భక్తాక్షం నమామి భక్త శక్తి హే కృష్ణ కరుణా సింధో దీన బంధు జగత్పతే సప్తకంజన గౌరంగీ రాజవృందావనేశ్వరీ చైతన్య ప్రభు నిత్యానంద శ్రీ అద్వైత గదాధర శివ ఆది శ్రీ గౌర భక్తవృంద హరే కృష్ణ 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 హరే 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 రామ 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 హరే భగవతే వాసుదేవాయ ఓం నమో భగవతే వాసుదేవాయ భాగవతం దశమ స్కంద అధ్యాయ నామ శ్రీకృష్ణంక జన్మర అధ్యాయ షష్ట సప్తమ అష్టమ జగు కిన్నర గంధర్వా చూచూ సిద్ధచారణ విద్యాధర్జ నృతోరోభి సమాముదా ధన్యవాద కిన్నర ఏం గంధర్వ మనే మంగళ గీత గాయకు ఆరంభ కలే సిద్ధ ఏం చారణ మనే తవ నివేదన కలి ଏବଂ ଅପ୍ସରାମାନଙ୍କ ସହିତ ବିଦ୍ୟାଧରମାନେ ଆନନ୍ଦରେ ନୃତ୍ୟ କରିବାକୁ ଆରମ୍ଭ କଲେ ମମୋଚୋର୍ମୁନୟୋ ଦେବା ମମୋଚୋର୍ମୁନୟୋ ଦେବା ସୁମନ୍ନାସି ମୁଦାନ୍ୱିତା ସୁମନ୍ନାସି ମୁଦାନ୍ୱିତା మందం మందం జలధారా
మందం జలధారా
జగర్జూరను సాగరం నిశితే
తమ ఉద్భూతే
జాయమానే జనార్దనే దేవక్యాం దేవరూపిణ్యా
సర్వగుహాశయ
ఆవిరాసి యథా ప్రాచ్యా దిశాం దూరివ పుష్కరః అనువాద
ଦେବତା ଏବଂ ଋଷିମାନେ ଆନନ୍ଦରେ ପୁଷ୍ପ ବୃଷ୍ଟି କରିବାକୁ ଲାଗିଲେ। ଆକାଶରେ ମେଘମାନେ ସମୁଦ୍ର ତରଙ୍ଗ ଧ୍ୱନି ଅନୁକରଣରେ ମନ୍ଦ ମନ୍ଦ ଗର୍ଜନ କରିବାକୁ ଲାଗିଲେ। ସେତେବେଳେ ସମସ୍ତଙ୍କ ହୃଦୟରେ ବିଦ୍ୟମାନ ଥିବା ଭଗବାନ ଶ୍ରୀକୃଷ୍ଣ ପୂର୍ବ ଦିଗରେ ଉଦିତ ପୂର୍ଣ୍ଣଚନ୍ଦ୍ର ପରି ଗଭୀର ଅନ୍ଧକାରାଚ୍ଛନ୍ନ ରାତ୍ରିରେ ସଚ୍ଚିଦାନନ୍ଦ ସ୍ୱରୂପିଣୀ ଦେବକୀଙ୍କ ହୃଦୟରେ ଆବିର୍ଭୂତ ହେଲେ। ଦେବତା ଏବଂ ଋଷିମାନେ ଆନନ୍ଦରେ ପୁଷ୍ପ ବୃଷ୍ଟି କରିବାକୁ ଲାଗିଲେ। ଆକାଶରେ ମେଘମାନେ ସମୁଦ୍ର ତରଙ୍ଗ ଧ୍ୱନି ଅନୁକରଣରେ ମନ୍ଦ ମନ୍ଦ ଗର୍ଜନ କରିବାକୁ ଲାଗିଲେ। ସେତେବେଳେ ସମସ୍ତଙ୍କ ହୃଦୟରେ ବିଦ୍ୟମାନ ଥିବା ଭଗବାନ ଶ୍ରୀକୃଷ୍ଣ ପୂର୍ବ ଦିଗରେ ଉଦିତ ପୂର୍ଣ୍ଣଚନ୍ଦ୍ର ପରି ଗଭୀର ଅନ୍ଧକାରାଚ୍ଛନ୍ନ ରାତ୍ରିରେ ସଚ୍ଚିଦାନନ୍ଦ ସ୍ୱରୂପିଣୀ ଦେବକୀଙ୍କ ହୃଦୟରେ ଆବିର୍ଭୂତ ହେଲେ। ବ୍ରହ୍ମ ସଂହିତା ପଞ୍ଚମ ସତାବନ ଶ୍ଳୋକରେ ଉଲ୍ଲେଖ କରାଯାଇଛି, ଆନନ୍ଦ ଚିନ୍ମୟ ରସ ପ୍ରତିଭାବିତାବିତାବିର୍ଯ୍ୟ ଏବ ନିଜ ରୂପତୟା କଲାବି ଗୋଲକ ଏବ ନିବସତ୍ୟ ଅଖିଲାତ୍ମଭୂତ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ଏହି ଶ୍ଳୋକଟି ଇଙ୍ଗିତ କରୁଛି ଯେ ଶ୍ରୀକୃଷ୍ଣ ଏବଂ ତାଙ୍କର ପରି ପରମାନେ ଶ୍ରୀକୃଷ୍ଣ ଏବଂ ତାଙ୍କ ପରିକରମାନେ ଚିନ୍ମୟ ତତ୍ତ୍ୱ ଅଟନ୍ତି। ଆନନ୍ଦ ଚିନ୍ମୟ ରସ ଶ୍ରୀକୃଷ୍ଣଙ୍କର ପିତାମାତା ଗୋପସଖା ଗାଭୀ ଏବଂ ଅନ୍ୟ ସମସ୍ତ ବିସ୍ତାର ସମସ୍ତେ ଚିନ୍ମୟ ତତ୍ତ୍ୱ ଅଟନ୍ତି, ଯାହା ବ୍ରହ୍ମ ବିମୋହନ ଲୀଳାରେ ବର୍ଣ୍ଣିତ ହେବ। ବ୍ରହ୍ମା ଯେତେବେଳେ ଶ୍ରୀକୃଷ୍ଣଙ୍କର ପରମେଶ୍ୱରତ୍ୱ ପରୀକ୍ଷା କରିବା ପାଇଁ ଶ୍ରୀକୃଷ୍ଣଙ୍କ ଗୋପସଖା ଏବଂ ଗୋବତ୍ସା ଅରଣ କଲେ, ସେତେବେଳେ ଭଗବାନ ବହୁ ଗୋପ ବାଳକ ଏବଂ ଗୋବତ୍ସା ରୂପେ ନିଜକୁ ବିସ୍ତାର କରିଥିଲେ। ଯେଉଁମାନଙ୍କୁ ବ୍ରହ୍ମା ଶ୍ରୀ ବ୍ରହ୍ମା ବିଷ୍ଣୁ ମୂର୍ତ୍ତି ରୂପେ ଦର୍ଶନ କଲେ, ଦେବକୀ ମଧ୍ୟ ଶ୍ରୀକୃଷ୍ଣଙ୍କର ବିସ୍ତାର ଅଟନ୍ତି। ତେଣୁ ଏହି ଶ୍ଳୋକରେ କୁହାଯାଇଛି, ଦେବକ୍ୟାମ ଦେବରୁ ପିଣ୍ୟାମ ବିଷ୍ଣୁ ସର୍ବଗୃହଶୟ। ଭଗବାନଙ୍କ ଆବିର୍ଭାବ ସମୟରେ ମହର୍ଷି ଏବଂ ଦେବତାମାନେ ଆନନ୍ଦରେ ପୁଷ୍ପବୃଷ୍ଟି କରିବାକୁ ଆରମ୍ଭ କଲେ। ସମୁଦ୍ର ତୀରରେ ସେତେବେଳେ ତରଙ୍ଗର ମୃଦୁମନ୍ଦ ଗର୍ଜନ ଶୁଣାଯାଉଥିଲା ଏବଂ ସମୁଦ୍ରର ଉପରି ଭାଗର ଆକାଶରେ ମେଘମାନେ ସେତେବେଳେ ଆନନ୍ଦିତ ହୋଇ ଗର୍ଜନ କରୁଥିଲେ। ଯେତେବେଳେ ଏହିପରି ଭାବରେ ସମସ୍ତ ଆୟୋଜନ ହୋଇଥିଲା, ସେତେବେଳେ ଭଗବାନ ଶ୍ରୀ ବିଷ୍ଣୁ, ଯିଏ ପ୍ରତ୍ୟେକ ଜୀବର ହୃଦୟରେ ବିଦ୍ୟମାନ, ସେ ଗଭୀର ରାତ୍ରିର ଅନ୍ଧକାରରେ ଦେବକୀ ସ୍ୱରୂପିଣୀ ଦେବକୀଙ୍କ ସମ୍ମୁଖରେ ଆବିର୍ଭୂତ ହେଲେ। ଭଗବାନଙ୍କ ସେହି ଆବିର୍ଭୂତକୁ ପୂର୍ବ ଦିଗନ୍ତରେ ପୂର୍ଣ୍ଣଚନ୍ଦ୍ରଙ୍କର ଉଦୟ ସହିତ ତୁଳନା କରାଯାଇଛି। ଏହି ପ୍ରସଙ୍ଗରେ କେହି ପ୍ରତିବାଦ ଉତ୍ଥାପନ କରିପାରନ୍ତି, ଶ୍ରୀକୃଷ୍ଣଙ୍କ ଆବିର୍ଭାବ ହୋଇଥିଲା କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ, ସେତେବେଳେ ପୂର୍ଣ୍ଣଚନ୍ଦ୍ର ଉଦୟ ସମ୍ଭବ ନୁହେଁ। ତାହାର ଉତ୍ତରରେ କୁହାଯାଇପାରେ ଯେ ଶ୍ରୀକୃଷ୍ଣ ଚନ୍ଦ୍ର ବଂଶରେ ଆବିର୍ଭୂତ ହୋଇଥିଲେ, ତେଣୁ ସେହି ରାତ୍ରିରେ ଚନ୍ଦ୍ର ଅପୂର୍ଣ୍ଣ ଥିଲେ ବି ତାଙ୍କ ବଂଶରେ ଭଗବାନ ଆବିର୍ଭାବ ଫଳରେ ଆନନ୍ଦରେ ଆତ୍ମରା ହୋଇ ଚନ୍ଦ୍ର ସେତେବେଳେ ଶ୍ରୀକୃଷ୍ଣଙ୍କ ଇଚ୍ଛାରେ ପୂର୍ଣ୍ଣ ରୂପେ ଆବିର୍ଭୂତ ହୋଇଥିଲେ। ଭଗବାନଙ୍କୁ ସ୍ୱାଗତ ଜଣାଇବା ପାଇଁ କୃଷ୍ଣ ପକ୍ଷର ଚନ୍ଦ୍ର ଆନନ୍ଦରେ ପୂର୍ଣ୍ଣ ଚନ୍ଦ୍ରରେ ପରିଣତ ହୋଇଥିଲେ। ଶ୍ରୀମଦ ଭାଗବତରେ କୌଣସି କୌଣସି ଶ୍ଳୋକରେ ଦେବ ରୂପିଣ୍ୟମ ଶବ୍ଦ ପରିବର୍ତ୍ତେ ବିଷ୍ଣୁ ରୂପିଣ୍ୟା ଶବ୍ଦ ବ୍ୟବହାର ହୋଇଛି। ଉଭୟ କ୍ଷେତ୍ରରେ ଏହି ଶବ୍ଦର ଅର୍ଥ ହେଉଛି ଯେ ଦେବକୀଙ୍କ ରୂପ ଭଗବାନଙ୍କ ପରି ଚିନ୍ମୟ। ଭଗବାନ ସଚ୍ଚିଦାନନ୍ଦ ବିଗ୍ରହ ଏବଂ ଦେବକୀ ମଧ୍ୟ ସଚ୍ଚିଦାନନ୍ଦ ବିଗ୍ରହ, ତେଣୁ ସଚ୍ଚିଦାନନ୍ଦ ବିଗ୍ରହ ଭଗବାନ ଦେବକୀଙ୍କ ଗର୍ଭରେ ଆବିର୍ଭୂତ ହେବା ବିଷୟରେ କୌଣସି ତ୍ରୁଟି ଦର୍ଶନ କରାଯାଇନାହିଁ। ଯେଉଁମାନେ पूर्ण रूपे अवगत नुहंती जे भगवान कर आविर्भाव एवं तिरभाव दिव्य जन्म कर्म तमे दिव्यम से माने बेले बेले विस्मित हुवंती जे भगवान किपरि जने साधारण शिशु परि जन्म ग्रहण करि पारंती से जहाँ हेउ प्रकृत पक्षे भगवान को जन्म असाधारण नुहे साधारण नुहे से जहाँ हेउ प्रकृत पक्षे भगवान को जन्म साधारण नुहे भगवान समस्त को हृदय रे अंतर्यामी परमात्मा रूपे विद्यमान एपरि भाव रे जेहेतु से तांकर पूर्ण शक्ति सह देवकी को हृदय रे विद्यमान थिले तेणु से तांको शरीर बाहर मध्य आविर्भूत हो पारती द्वादश महाजन अन्यतम होती भीष्मदेव स्वयं नारद शंभ कुमार कपिल मुनि प्रहलाद जनक भीष्म श्रीमद भागवतम प्रथम स्कंद नवम अध्याय 42 श्लोक महाजन भीष्मदेव कहते जे भगवान समस्त हृदय विद्यमान ठीक जपरि सूर्य समस्त मथा उपरे जुगपत विद्यमान अर्थांति तथापि सूर्य कोटि कोटि मनुष्यंकर मा मथा उपरे रहुथले मध्य तार अर्थ या नुहे जे से सूर्य अलगा अलगा भावरे अवस्थित सेहिपरि भगवान निजर अचिंत शक्ति प्रभावरे प्रत्येकंक हृदयरे विद्यमान रहिपारन्ति किंतु ता सत्वे भी से अलगा अलगा भावरे अवस्थित नुहन्ति एक तुम अनुपस्थित इस उपनिषद सप्तम रूप आई भगवान एक किंतु जे तांकर अचिंत शक्ति प्रभाव रे समस्त हृदय आविर्भूत हो पारती भाव रे जदि भगवान देवकी हृदय थिले तथापि से तांकर पुत्र रूपे आविर्भूत होते तेणु वैष्णव तोषणी रे विष्णु पुराण उद्धृत दी कहुची भगवान सूर्य को पर आविर्भूत होते अनुग्रहाशय ब्रह्म संहितार पंचम अध्याय 35 श्लोक प्रतिपन्न हो भगवान प्रत्येक परमाणु विद्यमान अंडातरस्थ परमाणु स्वयंतरस्थ से मथुरा वैकुंठ एवं समस्त हृदय युगपत विद्यमान तेणु स्पष्ट भाव बुझा बुझा उचित जे से जड़े साधारण नर शिशु को देवकी हृदय गर्भरे एवं जड़े साधारण नर शिशु को से जन्म ग्रहण कर कंस परी असुर मान को मोहित करने मने मने हेला जेपरी से यहीपरि आविर्भूत हो जने साधारण नरशिशु को से जन्म ग्रहण करनथिले जदिओ कंस परी असुर मान को मोहित करिया मने मने हला जेपरी से सही परी आविर्भूत होइथिले असुर माने भूल करी मने करंती जे श्री कृष्ण जने साधारण मनुष्य परी जन्म करिथिले एवं जने साधारण मनुष्य परी ए पृथ्वी रु तिरोहित होइथिले एही प्रकार आसुरिक धारणा भगवत तत्ववेता व्यक्ति माने परित्याग करिछन्ते अजोपि सन्न व्यात्मा भूतानामीश्वरपि सन्न भगवद्गीता चतुर्थ अध्याय षष्ठ श्लोकरे भगवद्गीतार उल्लेख कराइछि जे भगवान अज जन्म रहित अटन्ति एवं से सबु किछिर परमेश्वर अटन्ति किंतु ता सत्वे भी से देवकीको पुत्र रूपे आविर्भूत होइ आविर्भूत भगवानकर अचिंत शक्तिर वर्णना कराइछि भगवान का आविर्भाव विशेष वैशिष्ट हृदयंगम कर मनुष्य मान के मन करवा उचित नुहे जे भगवान जने साधारण शिशु पर जन्म ग्रहण कर देवता एवं ऋषि माने आनंद रे पुष्पवृष्टि करिया को लागिले आकाश रे मेघ माने समुद्र तरंग ध्वनि अनुकरण रे मंद मंद गर्जन करिया को लागिला सेतळे समस्तंकर हृदय रे विद्यमान थिवा भगवान श्री कृष्ण पूर्व दिगरे उदित पूर्णचंद्र परि गभीर अंधकाराच्छन्न रात्रि रे सच्चिदानंद स्वरूपिणी देवकीक हृदय रे आविर्भूत हेले किन्नर गंधर्व माने मंगल गीत गाइबा आरंभ कले ସିଦ୍ଧ ଏବଂ ଚାରଣମାନେ ତବ ନିବେଦନ କଲେ ଏବଂ ଚୋରାମାନେ ଅପ୍ସରାମାନଙ୍କ ସହିତ ବିଦ୍ୟାଧରମାନେ ଆନନ୍ଦରେ ନୃତ୍ୟ କରିବାକୁ ଆରମ୍ଭ କଲେ। ତ ଏ ଅଧ୍ୟାୟ ନାଁ ହେଉଛି ଶ୍ରୀକୃଷ୍ଣଙ୍କର ଜନ୍ମ ଅଧ୍ୟାୟ। ଭଗବାନ ଜନ୍ମ ହେବେ, ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦମୟ, ସେ ନିତ୍ୟ ଜ୍ଞାନମୟ ଏବଂ ଆନନ୍ଦମୟ। ସେ ଯେତେବେଳେ ଜଗତରେ ପ୍ରକଟ ହୁଅନ୍ତି ତ ସ୍ୱତଃସ୍ଫୃତ ଭାବେ ଏ ଜଗତଟା ଆନନ୍ଦିତ ହେଇଯାଏ, ସବୁକିଛି ସମସ୍ତଙ୍କ ଭିତରେ ଆନନ୍ଦର ଛାୟା ଖେଳିଯାଏ। ସେଇଠି ଆମେ ସେଇ ଦେଖିପାରୁଛନ୍ତି ଭଗବାନ ଶ୍ରୀକୃଷ୍ଣ ଆବିର୍ଭୂତ ହେଉଛନ୍ତି, ଗନ୍ଧର୍ବ କିନ୍ନରମାନେ ସମସ୍ତେ କ'ଣ କରୁଛନ୍ତି ମହା ଆନନ୍ଦରେ କ'ଣ କରୁଛନ୍ତି, କିନ୍ନର ଗନ୍ଧର୍ବମାନେ ମଙ୍ଗଳ ଗୀତ ଗାଇବାକୁ ଲାଗୁଛନ୍ତି। ଭଗବାନ ଯେମିତି ଆଜି ଭଗବାନ ନୃସିଂହଦେବଙ୍କର ଆବିର୍ଭାବ, ତ ଏଇଠି ଭଗବାନ ଶ୍ରୀକୃଷ୍ଣଙ୍କର ଆବିର୍ଭାବରେ ଠିକ୍ ସେଇଭଳିଆ। ତ ଜଗତରେ ଯେତେ ଦୁଃଖ ଥାଏ ଅଟୋମେଟିକ୍ ଦୁଃଖ ଅପସାରିତ ହୋଇଯାଏ ସ୍ୱତଃସ୍ଫୃତ ଭାବେ। ଆଉ ଭଗବାନ ଯେତେବେଳେ ଆବିର୍ଭୂତ ହୁଅନ୍ତି, ଆମେ ଜାଣିଛନ୍ତି ଦେବଲୋକ ନିକଟରେ ଯେଉଁ କିନ୍ନର ଲୋକ ଗନ୍ଧର୍ବ ଲୋକ ରହିଛନ୍ତି ଏମାନେ, ତ ଭଗବାନଙ୍କ ଆବିର୍ଭାବ ମୁହୂର୍ତ୍ତ ଜାଣିକି କ'ଣ କରନ୍ତି, ସେଭଳିଆ ମଙ୍ଗଳ ଗୀତ ଗାଇବାକୁ ଆରମ୍ଭ କରନ୍ତି। ଯେମିତି ଆମେ ଆମେ ଭଗବାନଙ୍କ ଆବିର୍ଭାବ ତିଥିରେ ଭଗବତ ଉତ୍ସବ ପାଳନ ଯେତେବେଳେ କରୁଛନ୍ତି, ବହୁ ମଙ୍ଗଳ ଗୀତ ଗାଉଛନ୍ତି, ବହୁତ ସ୍ତୁତି ବାଚନ କରୁଛନ୍ତି, ବହୁତ ମଙ୍ଗଳାଚରଣ ଗାନ କରୁଛନ୍ତି। ତ ସେମିତି ମଙ୍ଗଳ ଗୀତ ଭଗବାନଙ୍କ ଆବିର୍ଭାବରେ ଯେଉଁ ଶୁଭ ଆଗମନର ଯେଉଁ ମଙ୍ଗଳ ଗୀତ, ତ ସେମାନେ ଗାଇଲେ କିନ୍ନର ଗନ୍ଧର୍ବମାନେ ଏବଂ ସିଦ୍ଧମାନେ ସିଦ୍ଧ ଚାରଣମାନେ ସ୍ତବ କଲେ, ଭଗବାନଙ୍କର ବହୁ ସ୍ତବ ଗାନ କଲେ, ନିବେଦନ କଲେ ଭଗବାନଙ୍କୁ। ଅପ୍ସରାମାନଙ୍କ ସହିତ ବିଦ୍ୟାଧରମାନେ ଆନନ୍ଦରେ ନୃତ୍ୟ କରିବାକୁ ଲାଗେ। ସେମିତି ନୃତ୍ୟ କରନ୍ତି ଅପ୍ସରାମାନେ ତ ସ୍ୱର୍ଗଲୋକରେ, କିନ୍ତୁ ଭଗବାନଙ୍କ ଆବିର୍ଭାବରେ ତାଙ୍କୁ ୱେଲକମ୍ ଜଣାଇବା ପାଇଁ, ସ୍ୱାଗତ ଜଣାଇବା ପାଇଁ ମହା ଆନନ୍ଦରେ ସେ କ'ଣ କଲେ ନା ନୃତ୍ୟ ଆନନ୍ଦରେ, ବହୁ ଆନନ୍ଦରେ ତାଙ୍କୁ ନୃତ୍ୟ ଦ୍ୱାରା ଅଭ୍ୟର୍ଥନା ଜଣାଇକି ଭଗବାନଙ୍କୁ ସ୍ୱାଗତ ଜଣାଇଲେ। ତ ଏଇଭଳି ଭାବେ ସାରା ଗନ୍ଧର୍ବ କିନ୍ନର ସିଦ୍ଧ ଚାରଣ ଅପ୍ସରାମାନେ ସବୁ ଦେବଲୋକବାସୀମାନେ ସେମାନେ ଏଇଭଳି ବିଭିନ୍ନ ସେବା ଲାଗିଲେ, ଦେବତାମାନେ ପୁଷ୍ପ ବୃଷ୍ଟି କଲେ, ଭଗବାନଙ୍କ ଆବିର୍ଭାବ ମୁହୂର୍ତ୍ତରେ ଇଏ ହିଁ ହୁଏ। କେହି ଯେତେବେଳେ ଏ ଜଗତକୁ ଭଗବାନ ଆସନ୍ତି ତ ସେତେବେଳେ ଏଇଭଳି ଭାବେ ଆସନ୍ତି, ଆଉ କେହି ଯେତେବେଳେ ଭଗବାନ ବା ଭଗବାନଙ୍କର ଶୁଦ୍ଧ ଭକ୍ତମାନେ ଏ ଜଗତରୁ ବିଦାୟ ନେଇକି ଭଗବତ ଧାମକୁ ଯାଆନ୍ତି, ଠିକ୍ ସେଇଭଳିଆ ହୁଏ। ବିଦାୟ ନେଇକି ଗଲାବେଳେ ବି ଆମେ ଯେତେବେଳେ ଜଗତରେ ଯଦି ଭକ୍ତି କରିକି ଭଗବାନଙ୍କ ଦେହ ଧାମକୁ, ତ ଭଗବାନ ଯେତେବେଳେ ବିଦାୟ ନେଇକି ଯାଆନ୍ତି, ଯେତେବେଳେ ବିଦାୟ ନେଇକି ବି ଯାଆନ୍ତି ଭକ୍ତମାନେ ଭଗବାନଙ୍କ ଧାମରେ ଗନ୍ଧର୍ କିନ୍ନର ଚାରଣ ସମସ୍ତ ସିଦ୍ଧମାନେ ଅପ୍ସରାମାନେ ପୁଷ୍ପବୃଷ୍ଟି କରିକି ନୃତ୍ୟ କରିକି ସେମାନଙ୍କୁ ସ୍ୱାଗତ ଜଣାଇକି ଭଗବତ ଧାମକୁ ପଠାନ୍ତି। ତ ଭଗବାନ କ୍ଷେତ୍ରରେ ସେଇଆ ହେଇଛି, ଏଠି ଆଉ ସ୍ପେଶାଲ କଥା ହେଉଛି କ'ଣ, ଦେବତା ଏବଂ ଋଷିମାନେ ଆନନ୍ଦରେ ପୁଷ୍ପବୃଷ୍ଟି କରିବାକୁ ଲାଗିଲେ। ଋଷିମାନେ ବି କାହିଁକିନା ଆମର ଏଇ ଯେଉଁ ଜଗତ ଅଛି, ସ୍ୱର୍ଗ ଲୋକ ଉପରେ ବି ଆହୁରି ମହଲୋକ ଜନଲୋକ ତପଲୋକ ରହିଛି, ସ୍ୱର୍ଗ ଲୋକରେ ଉପରେ ମହଲ ଜନଲୋକ ତପଲୋକ ବି ରହିଛି, ଯେଉଁଠି ମହର୍ଷି ମହାନ ମହାନ ତପସ୍ୱୀ ଆଉ ମହାମହାନ ସମସ୍ତ ଋଷିମୁନି ମାନେ ରହନ୍ତି, ସେମାନେ ଦେବଲୋକ ଉପରେ ରହନ୍ତି। ସେମାନେ ସ୍ୱର୍ଗ ଲୋକ ଉପରେ ଯେଉଁ ଲୋକ ଅଛି ତ ସେଇଠି ମାନେ ସେମାନେ ଥିଲେ, ସେମାନେ ସବୁ ପୁଷ୍ପବୃଷ୍ଟି କଲେ ଭଗବାନଙ୍କ ଉପରେ। ଆକାଶରେ ମେଘମାନେ କ'ଣ କରୁଛନ୍ତି, ସମୁଦ୍ର ତରଙ୍ଗର ଧ୍ୱନି ଅନୁକରଣ କରି ମନ୍ଦ ମନ୍ଦ ଗର୍ଜନ କରିବାକୁ ଲାଗିଲେ। ମାନେ ଏମିତି ଗୋଟେ ପରିବେଶ ତିଆରି କଲେ ଯେ ମେଘମାନେ ବି କ'ଣ କରୁଛନ୍ତି, କାହିଁକିନା ଭଗବାନଙ୍କ ଇଚ୍ଛାରେ ଜଗତର ସମସ୍ତେ କାର୍ଯ୍ୟ କରନ୍ତି। ଯେମିତି ଆମ ଦେଶର ପ୍ରଧାନମନ୍ତ୍ରୀ ଯଦି ଏଠିକି ଆସିବେ ବର୍ତ୍ତମାନ, ତ ସାରା ଭାରତ ବର୍ତ୍ତମାନ ଭଦ୍ରକ ସହର କ'ଣ ହବ, ପୁରା କଲେକ୍ଟରଠୁ ଏସ୍ପିଠୁ ଆରମ୍ଭ କରିକି ସେ ଆସିବେ, କେତେ ସିକ୍ୟୁରିଟି ଫୋର୍ସ ଦେଇକି ପୁରା ରାସ୍ତାଘାଟ ସବୁ ପୁରା ମରାମତି ହେଇକି ପୁରା ଡେକୋରେସନ୍ କରିକି ବଡ଼ ବଡ଼ ହୋର୍ଡିଂ ଫ୍ଲେକ୍ସ ଲଗେଇକି ପୁରା ମାନେ ତାଙ୍କୁ ୱେଲକମ୍ କରିବା ପାଇଁ ବାଧ୍ୟ, ଯେହେତୁ ଦେଶର ପ୍ରଧାନମନ୍ତ୍ରୀ ଆସୁଛନ୍ତି, ଦେଶର ରାଜା ଆସୁଛନ୍ତି। ତାକୁ ଯେମିତି ଅଭ୍ୟର୍ଥନା କରାହଉଛି ତ ଠିକ ସେଇଭଳିଆ ଏ ଜଣ ଜଗତ ତ ଅଭ୍ୟର୍ଥନାରେ କ'ଣ ହୁଏ, ବିରୋଧୀ ଦଳ ମାନେ ତାଙ୍କୁ ବିରୋଧିତା କରନ୍ତି, ନିନ୍ଦା କରନ୍ତି, କିଏ କ'ଣ କରନ୍ତି, କିନ୍ତୁ ଆଧ୍ୟାତ୍ମିକ ଜଗତ ତ ସେୟା ନାହିଁ। ତ ସେଥିପାଇଁ ଦେବତାମାନେ ସମସ୍ତେ ଜାଣିଛନ୍ତି ଆମେ ହେଉଛନ୍ତି ଭଗବାନଙ୍କର ଚିର ସେବକ ଦାସ। ସେଇଥିପାଇଁ ସେମାନେ କ'ଣ କରନ୍ତି, ସ୍ୱତଃସ୍ଫୁରତ ଭାବେ ସମସ୍ତେ ତାଙ୍କୁ ସମସ୍ତଙ୍କ ପ୍ରକାର ଯେମିତି ଭେଟି, କେହି ବଡ଼ ଲୋକ ଆସିଲେ ଯେମିତି ଭେଟି ନେଇକି ଯାଆନ୍ତି, ତ ସେମିତି ଆମେ ସେଇଠି ମନ୍ଦିରକୁ ଯେତେବେଳେ ଆସନ୍ତି କ'ଣ କରନ୍ତି, ମନ୍ଦିରକୁ ଆସିଲା ମାନେ ଆମେ କିଛି ନା କିଛି ଭେଟି ଦିଅନ୍ତି ଭଗବାନ ଗୁରୁ ଆଉ ଭଗବାନଙ୍କ ପାଖକୁ ଯେତେବେଳେ ଦର୍ଶନ ପାଇଁ କିଏ ଯିବ, ଶାସ୍ତ୍ର ନିୟମ ଅନୁସାରେ ତାଙ୍କର କିଛି ଆବଶ୍ୟକତା ନାହିଁ, ତାଙ୍କ ପ୍ରସନ୍ନତା ପାଇଁ ନିଜର ଭଲ ପାଇଁ ବାଟକୁ ପ୍ରଦର୍ଶନ କରିବା ପାଇଁ ଭଲ ପାଇବାଟାକୁ ପ୍ରଦର୍ଶନ କରିବା ପାଇଁ କିଛି ଭେଟି ସ୍ୱରୂପରେ ଦିଆଯାଏ। କାହିଁକିନା ଯାହାକୁ ଯିଏ ଭଲ ପାଏ ସେ କ'ଣ କରେ, ତା ପାଇଁ କିଛି ଭଲ ପାଇବାଟା ତ ହୃଦୟର କଥା, ତଥାପି ଭଲ ପାଇବାଟାକୁ ବାସ୍ତବରେ ପ୍ରକାଶ କରିବା ପାଇଁ କିଛି ଉପହାର ସ୍ୱରୂପ କାହାକୁ ଦିଆଯାଏ ଭଗବାନଙ୍କୁ। ଠିକ ସେଭଳି ଏଠି କ'ଣ କରୁଛନ୍ତି, ସମୁଦ୍ର ତରଙ୍ଗ ଧ୍ୱନି ଅନୁକରଣ କରି ମନ୍ଦ ମନ୍ଦ ମେଘମାନେ ବହୁତ ମନ୍ଦ ମନ୍ଦ ଗର୍ଜନ କରୁ, ମେଘର ଯେଉଁ ଗର୍ଜନ ମନ୍ଦ ମନ୍ଦ ଗର୍ଜନ ଏକଦମ ଆନନ୍ଦିତ ଗର୍ଜନ, ଏଇ ଯେଉଁ ବିଜୁଳି ମାରିକି ଯେଉଁ ଇଏ କରୁଛି ସେ ଗର୍ଜନ ନୁହେଁ, ମନ୍ଦ ମନ୍ଦ ଗର୍ଜନ ହେଉଛି ଭଗବାନଙ୍କ ଆବିର୍ଭାବ ସମୟରେ। ତ ଯେଉଁଟାକି ଜଗତବାସୀ ଭଗବାନଙ୍କ ଆବିର୍ଭାବ ସମୟକୁ ବି ଜାଣିପାରୁନାହାନ୍ତି, ତାପରେ କହୁଛନ୍ତି ସେତେବେଳେ ସମସ୍ତଙ୍କ ହୃଦୟରେ ବିଦ୍ୟମାନ ଥିବା ଭଗବାନ ଶ୍ରୀକୃଷ୍ଣ ପୂର୍ବ ଦିଗରେ ଉଦିତ ପୂର୍ଣ୍ଣଚନ୍ଦ୍ର ପରି ଗଭୀର ଅନ୍ଧକାରାଚ୍ଛନ୍ନ ରାତିରେ ସଚ୍ଚିଦାନନ୍ଦ ସ୍ୱରୂପିଣୀ ଦେବକୀଙ୍କ ହୃଦୟରେ ଆବିର୍ଭୂତ ହେଲେ। ତ ଏଇଠି ଦୁଇ ତିନିଟା କଥା କୁହାହଉଛି ଯେ କ'ଣ ଭଗବାନ ଆବିର୍ଭୂତ ହେଲେ, ଯେହେତୁ ସେଇଟା କୃଷ୍ଣପକ୍ଷୀ ଥିଲା ଭାଦ୍ର ମାସ, ପୁରା ଅନ୍ଧକାର ରାତ୍ରି ଅଷ୍ଟମୀ ତିଥି ପୁରା ଅନ୍ଧକାର, ତ ଏଇ ଅନ୍ଧକାର ସମୟରେ ବି ଭଗବାନ ଯେତେବେଳେ ଆବିର୍ଭୂତ ହେଉଛନ୍ତି, ଏଇଠି ପ୍ରଶ୍ନ ଆସୁଛି ଆଚାର୍ଯ୍ୟମାନେ କରୁଛନ୍ତି ଯେ ଅନ୍ଧକାର ରାତ୍ରିରେ କିନ୍ତୁ ଭଗବାନ ଆବିର୍ଭୂତ ହେଉଛନ୍ତି କୋଳିଆ ପୂର୍ଣ୍ଣଚନ୍ଦ୍ରଙ୍କ ଭଳିଆ, ପୂର୍ଣ୍ଣିମା ରାତ୍ରିରେ ଯେମିତି ଚନ୍ଦ୍ର ଉଦୟ ହେଲେ ପୁରା ସାରା ଜଗତକୁ ଏକଦମ ଶୀତଳ କରେ, ଏକଦମ ଆଲୋକିତ କରିଦିଏ, ପୂର୍ଣ୍ଣିମା ରାତ୍ରିରେ ବାହାରେ ଦେଖିବେ ସହରକୁ ଛାଡ଼ିକି ବାହାରକୁ ଗଲେ ପୁରା ଦେଖାଯିବ ସବୁ କିଛି, ପୁରା ମାନେ ଏତେ ସୁନ୍ଦର ଲାଗିବ ଆଉ ଶୀତଳ। ତ ସେଭଳିଆ ଭଗବାନ ଯେତେବେଳେ ଆବିର୍ଭୂତ ହେଇଛନ୍ତି, ତ ସେଭଳିଆ ଭଗବାନଙ୍କ ତେଜରେ ଭଗବାନଙ୍କର ପ୍ରକାଶରେ ସାରା ଜଗତ ଏଭଳିଆ ଆଲୋକିତ ପୁରା ସୁଶୀତଳ, ସମସ୍ତଙ୍କ ଭିତରେ ଆନନ୍ଦର ଆଲୋଡ଼ନ ଖେଳିଯାଉଛି, ଏ ଅବସ୍ଥାରେ ପ୍ରକଟ ହେଉଛନ୍ତି। ଆଉ ଭଗବାନ ସେତେବେଳେ କ'ଣ କରୁଛନ୍ତି ନା, ଦେବକୀଙ୍କ ହୃଦୟରେ ଯେ ସଚ୍ଚିଦାନନ୍ଦ ସ୍ୱରୂପିଣୀ, ଏଠି ସଚ୍ଚିଦାନ ପ୍ରକାଶିକ କଥା କହୁଛନ୍ତି, ଏଠି ଦେବକୀଙ୍କୁ ସଚ୍ଚିଦାନନ୍ଦ ସ୍ୱରୂପିଣୀ ବୋଲି ବର୍ଣ୍ଣନା କରାହେଇଛି। ତ ସଚ୍ଚିଦାନନ୍ଦ ତ ଆମେ ଜାଣୁଛନ୍ତି ଭଗବାନ, କିନ୍ତୁ ଦେବକୀଙ୍କୁ କାହିଁକି ଏଠି ସଚ୍ଚିଦାନନ୍ଦ କୁହାଯାଏ ନା, ସେ ନିତ୍ୟ ପାର୍ଷଦ, ଭଗବାନଙ୍କ ପାର୍ଷଦ ମାନେ ବି ହେଉଛନ୍ତି ସଚ୍ଚିଦାନନ୍ଦ ସ୍ୱରୂପ। ଏଠି ପ୍ରଭୁପାଦ ଗୋଟେ ଏକ୍ଜାମ୍ପଲ୍ ଦେଇଛନ୍ତି ସଚ୍ଚିଦାନନ୍ଦ ସ୍ୱରୂପର ବ୍ରହ୍ମା ବିମୋହନ ଲୀଳାର ଉଦାହରଣ ଦେଇଛନ୍ତି ପ୍ରଭୁପାଦ। ବ୍ରହ୍ମା ବିମୋହନ ଲୀଳା ସମୟରେ ଯେତେବେଳେ ବ୍ରହ୍ମା ଆସି ସମସ୍ତ ଗୋବସ୍ଥା ଗୋପବାଳମାନଙ୍କୁ ହରଣ କରି ନେଇଯାଇଥିଲେ, ସେତେବେଳେ ଯେତେବେଳେ ବ୍ରହ୍ମା ପୁଣି ଆସିକି ଦେଖନ୍ତି ଯେ ସେ ଭଗବାନ ଶ୍ରୀକୃଷ୍ଣ ସହିତ ସେମିତି ସଖାମାନେ ସମସ୍ତେ ବିଚରଣ କରୁଛନ୍ତି, ଗୋବସ୍ଥାମାନେ ସେମିତି ବିଚରଣ କରୁଛନ୍ତି, ସେ ବିସ୍ମିତ ହୋଇକି ଲୁଚେଇ ରଖିଥିବା ଜାଗାରେ ଦେଖିଲେ ସେଠି ବି ଅଛନ୍ତି, ଏଠି ଦେଖିଛନ୍ତି, ଦେଖିଲେ ଏଠି ଯେଉଁ ତାଙ୍କ ସାଙ୍ଗରେ ଯେଉଁମାନେ ବିରାଜମାନ ଥିଲେ ବିଚରଣ କରୁଥିଲେ, ସମସ୍ତେ ଦେଖିଲା ବେଳକୁ ଭଗବାନ ଚତୁର୍ଭୁଜ ନାରାୟଣ ସ୍ୱରୂପ ଦେଖୁଛନ୍ତି। ସେଠି ଜାଣିଲେ ଯେ ଭଗବାନଙ୍କର ଯେତେ ପାର୍ଷଦ ମାନେ ସମସ୍ତେ ହେଉଛନ୍ତି ସଚ୍ଚିଦାନନ୍ଦ ସ୍ୱରୂପ, କାହିଁକିନା ଭଗବାନଙ୍କର ପ୍ରକାଶ ଏ ଶୁଦ୍ଧ ଭଗବତ ରାଜ୍ୟରେ ତା ନୁହେଁ, ଜୀବନର ଆଭ୍ୟନ୍ତରିକ ଦୃଷ୍ଟି ଅନ୍ତଃଦୃଷ୍ଟିର ବହୁତ ଅଭାବ, ନିଜ ଜୀବ ଆମେ ଆମର ନିଜର ସ୍ଥିତି ଜାଣିନାହାନ୍ତି, କାରଣ ଭଗବାନ ଯଦି ସଚ୍ଚିଦାନନ୍ଦ ହୁଅନ୍ତି ଭଗବାନଙ୍କର ଅଂଶ ଜୀବାତ୍ମା କ'ଣ ହବ, ଗୁଣଗତ ଭାବେ ସମାନ ଯେହେତୁ ସେ ଆତ୍ମା ବି ସଚ୍ଚିଦାନନ୍ଦ, ଆମେ ବି ନିତ୍ୟ ଜ୍ଞାନମୟ ଆନନ୍ଦମୟ, ତ ଭଗବାନଙ୍କର ଅଂଶ ହିସାବରେ ସମସ୍ତ ଜୀବ ଏ ଜଗତରେ ସଚ୍ଚିଦାନନ୍ଦ ସ୍ୱରୂପ ଭଗବାନଙ୍କୁ, କେବଳ କାହିଁକି ନା ଆମେ ତାଙ୍କ ଅଂଶ ପ୍ରକାଶ, କେବଳ ତାଙ୍କୁ ଆନନ୍ଦ ଦେବା ପାଇଁ ଆମେ ଆନନ୍ଦ ଦେଇକି, ଯେମିତି ଭଗବାନ ସ୍ୱୟଂ ଆନନ୍ଦମୟ ପୁରୁଷ ସେ ଜୀବକୁ ସମସ୍ତଙ୍କୁ ସୃଷ୍ଟି କରିଛନ୍ତି ଆନନ୍ଦ ପାଇବା ପାଇଁ, ତ ଠିକ ସେଇଭଳିଆ। ତ ମହାରାଜ ଯେଉଁ କହୁଥିଲେ ସେଠି যে কেতে গোপী প্রকট অনেক রাধারণী কহিলেন মু নিভৃতর সেবা করা গলি তো নবদ্বীপ রাশি ধাম প্রকট করাইলে তো যেতে গোপী কী প্রকট করেছেন এত গোপী কু প্রকট করেছেন রাধারণী তো একা অনেক সেবা করতে কৃষ্ণকর কিন্তু একাকি কৃষ্ণ আনন্দ দিয়ে পারিবে না সে এত গোপী মানুষ প্রকট করছেন তো কী দিয়েছেন না এইপাই কৃষ্ণ সুখ বিধান ভগবান এত জীব কী সৃষ্টি করছেন আমাদের আমি কোণ প্রায় এত এত কোণ এত মানে দুষ্ট এত খারাপ না কোণ আমি না ভগবান আমি তৈরি করে কেবল ভগবান প্রসন্ন করা ভগবান আনন্দ দেওয়া জীবন নেচর লা ভগবান কমিটি আনন্দ দেওয়া কিন্তু দুর্ভাগ্যবশত আমি যেত মায়ার সংস্পর্শে আসলে আমি যেত নিজ ইন্দ্রিয় ভোগ বাসনা আমি ভিতরে জাগিগাল সেতবে নিজে কমিটি খুশি রহবি নিজে কমিটি ভোগ লালসা রহবি সুখ বাসনার রহবি সেইপাই আমি আমার রাস্তা বাছি নাকি ভিন্ন হয়ে ভগবান আজ নিজ সুখর কামনা করছি কিন্তু আমার আমি সেই সচ্চিদানন্দ স্বরূপ অংশ আমার উচিত লা সচ্চিদানন্দ ভগবান কৃষ্ণকর প্রীতিবিধান করিয়া তো এইটি কোচেন সেইটা আমি বুঝলে যে সমস্তে তাঁর পার্শ্বদ এই প্রমাণ ব্রহ্মাঙ্কর এই গোবস্যা প্রমাণ আমি জাঁলে যে তাঁর পার্শ্বদ মানে আরম্ভ করি তো মাতা দেবকী মধ্য ভগবান সচ্চিদানন্দ স্বরূপ আর ভগবান সচ্চিদানন্দ স্বরূপ আমি আমি কাইকি সেইটা পাও না মাতা দেবকী ভাড়া আমি কাই ভগবান শ্রীকৃষ্ণ সান্নিধ্য পাও না তার শঙ্খা ভাড়া পাও না মাতা দেবকী ভাড়া কাইকি নিজ হৃদয়ের ধারণ গর্বরে ধারণ করে পাও না না আমার সেই সম্বন্ধটা বিচ্ছিন্ন হয়ে যাই সেই সম্বন্ধ আমার না বেড়ে বেড়ে হুয়ে না যে আমি যেত স্বাভাবিক ভাবে আমার সম্বন্ধটা বিচ্ছিন্ন হয়ে যাই সম্পর্ক আর না আমার ভগবান সহ আমি অলগা হয়ে যাই অলগা কী বেড়ে হুয়ে যেমি বেড়ে বেড়ে সেই একাঠি থাকে দুই ভাই একাঠি থাকে সেই দুই ভাই যেত বিবাহ কলাপরে কম কিন্তু অলগা অলগা সংসার তৈরি করি সে অলগা অলগা হয়ে যান দুইজন একাঠি ছুঁবেলা কেতে একাঠি একত্র আনন্দরে লে সেই দুইজন বড় হলে বেড়ে তাঁর বৃদ্ধে যেত মায়ার প্রভাবটা বেশি বড়ে একা মা ঠু একা স্নেহ মমতা একা রক্তরে একা দুগ্ধ পান করি বড়িথে কেতে স্নেহ কেতে মমতা থাকবে কিন্তু বড় হয়ে গলাপরে সে মমতাটা মায়ার প্রভাবে দেখুন বিচ্ছিন্ন হয়ে যাবে সম্বন্ধ দূরীভূত হয়ে যাচ্ছে ঠিক সেইভাবে যেমিতি হয়ে যাচ্ছে যেমন ঝিও বাপা ঘর থাকবে বাপা মানে তাকে বাহা করে দেলা পরে সি বাপা সম্পত্তির অধিকারী বহু সময় রে বাপা বাপা মা স্নেহমতা কেউ বাপা ভাই বি প্রত্যহ তাকে স্নেহমতা দেবে না দেবে সে বাপা ঘরে সবুদিন রহব কেউ সে ঝিও গলে কেউ টিকি স্নেহমতা পাবে কিন্তু হিসাব মতো কম করছি না সম্বন্ধ তার যেমি কটি যাচ্ছে ঠিক এইটি সি ঠিক সেইভাবে আমি আমার সম্বন্ধটা বিচ্ছিন্ন ভগবান সহ সে সম্বন্ধর আমি নিজে নিজে কম হয়েছেন না সম্বন্ধ ত্রুটি দিয়ে পড়ে ভগবান সম্বন্ধ বিচ্ছিন্ন করি পড়াইছেন ঝিও যেমি বা পুয় বাপা মা পরিত্যাগ করে নিজ ভালো পাইবা কাহ সহ সম্বন্ধ যোড়ি পড়ে যাই আমি ঠিক সেইভাবে হয়েছি ভগবান সম্বন্ধ বিচ্ছিন্ন করি পড়ে আসু সেইপা জগতের আমি সচ্চিদানন্দ স্বরূপ ভগবান সে নিত্য স্বরূপ আমার মনে না তো সেইপা এটি কৌছেন যে ভগবান জগৎ ভগবান হচ্ছেন নিত্য আনন্দময় তো সেইটা অনুভব করিয়া কথা আমি করে পার না এটি প্রভুপাদ আর গোটে এক্সাম্পল দিয়েছেন কোণ যে শ্রীমদ ভাগবতের কোণে কোণী শ্লোকরে দেব রূপিণ্যাম শব্দ পরিবর্তে বিষ্ণু রূপিণ্যাম শব্দ ব্যবহার হয়েছে তো কুচি কোণ না দেবকীঙ্ক রূপ ভগবান চিন্ময় ভগবান সচ্চিদানন্দ এবং দেবকী মধ্যে সচ্চিদানন্দ সেটি গোটে কহিল আর গোটে প্রপাত এটি কিন্তু উদাহরণ দিয়েছেন যে সূর্য সূর্যর প্রকাশ দিয়েছেন সূর্য যদি আমি মধ্যাহ্নের সূর্যক দেখা বা যেত আমি সূর্যক দেখা সারা জগত সারা লোক কম দেখছেন সূর্য মো মুন্ড উপরে অর্য কোণ আমি তার অর্থ কোণ সূর্য কিন্তু গোটে জায়গার কিন্তু সারা জগৎ দেখুছি কোণ সূর্য সমস্ত মুন্ড উপরে অ লাগু দেখা যাচ্ছে না কোণ সূর্য কোণ গোটে স্বতন্ত্র স্বতন্ত্র হয়ে সমস্ত মুন্ড উপরে অর্য স্বতন্ত্র স্বতন্ত্র হয়ে সমস্ত মুন্ড উপরে না সে তাকে গোটিয়ে জায়গায় রয়েছে সারা জগৎ দেখুছি যে সমস্ত সূর্য মো মুন্ড উপরে অর অর্থ কোণ কোণ শিখাটা এটি প্রভাব দিয়েছেন না যে তথাপি সূর্য কোটি কোটি মনুষ্যক মথা ভাবে রুলে তার অর্থ এ নুহে যে সূর্য অলগা অলগা ভাবে অবস্থিত ସେହିପରି ଭଗବାନ ନିଜର ଅଚିନ୍ତ୍ୟ ଶକ୍ତି ପ୍ରଭାବରେ ପ୍ରତ୍ୟେକଙ୍କ ହୃଦୟରେ ବିଦ୍ୟମାନ ରହିପାରନ୍ତି, କିନ୍ତୁ ତା ସତ୍ତ୍ୱେ ବି ସେ ଅଲଗା ଅଲଗା ଭାବରେ ଅବସ୍ଥିତ ନୁହନ୍ତି। ଏଇଟା ବୁଝିବା ଦରକାର। ଆମର ଏଇ ଅଜ୍ଞାନତାଟା ବହୁତ ଅଛି। ଭଗବାନ ଯେମିତି ଆମେ ସୂର୍ଯ୍ୟର ଏକ୍ଜାମ୍ପଲ୍ ନେଲେ, ସେ ଅଲଗା ଅଲଗା ନୁହନ୍ତି ଜଣିଏ, କିନ୍ତୁ ସମସ୍ତଙ୍କ ମୁଣ୍ଡ ଉପରେ ସମସ୍ତେ ଅଲଗା ଅଲଗା ଭାବେ ଦେଖିଲେ ବି ସେଇ ବି ଏହା କୁହାହଉଛି। ଭଗବାନ ପ୍ରତ୍ୟେକଙ୍କ ହୃଦୟରେ ପରମାତ୍ମା ରୂପରେ ସବୁ ଅଲଗା ଅଲଗା ଭାବେ ସ୍ୱତନ୍ତ୍ର ସ୍ୱତନ୍ତ୍ର ଭାବେ ଭଗବାନ ପ୍ରତ୍ୟେକଙ୍କ ହୃଦୟରେ ବିରାଜମାନ ନା ନାହିଁ? ପ୍ରତ୍ୟେକଙ୍କ ହୃଦୟରେ ଭଗବାନ ବିରାଜମାନ, ପ୍ରତ୍ୟେକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ୱତନ୍ତ୍ର ଭାବେ ବିରାଜମାନ ହେଲେ ବି ଭଗବାନ କେବେ ସ୍ୱତନ୍ତ୍ର ଅଲଗା ନୁହନ୍ତି। ଭଗବାନ କେବେ ଅନେକ ନୁହନ୍ତି, କିନ୍ତୁ ପରମାତ୍ମା ରୂପରେ ପ୍ରତ୍ୟେକ ହୃଦୟରେ ଅଲଗା ଅଲଗା ଭାବେ ଅଛନ୍ତି ନା ନାହାନ୍ତି? ଅଲଗା ଅଲଗା ଭାବେ ସମସ୍ତଙ୍କ ହୃଦୟରେ ଅଛନ୍ତି, ହେଲେ ବି ଭଗବାନ କେବେ ଅଲଗା ନୁହନ୍ତି। ଯେମିତି ସୂର୍ଯ୍ୟ ସମସ୍ତଙ୍କ ମୁଣ୍ଡ ଉପରେ ଥିଲେ ବି ସୂର୍ଯ୍ୟ ଅଲଗା ନୁହନ୍ତି ଗୋଟିଏ, ସେମିତି ଭଗବାନ ଆମ ପ୍ରତ୍ୟେକଙ୍କ ହୃଦୟରେ ଥିଲେ ବି ଆମେ କେବେ ଅଲଗା ଅଲଗା ଆମେ ନୁହଁ। ଆମ ଭିତରେ ଆମେ ଅଲଗା ହେଇଛନ୍ତି ନା, ପାର୍ଟିସନ୍ କରୁଛନ୍ତି ନା, ଇଏ ଅଲଗା ସିଏ ଅଲଗା, ୟା ଘର ଅଲଗା ତାର ଘର ଅଲଗା, ଇଏ ପୁରୁଷ ସିଏ ସ୍ତ୍ରୀ ସିଏ, କେତେ କେତେ ସମ୍ପର୍କ ଆମ ଭିତରେ ଅଛି ନା। ଏଇ ଯେଉଁ ଅଲଗା ଅଲଗା ଆମେ ତିଆରି କରୁଛେ, ଏଟା ହେଉଛି ଆମର ସଂକୀର୍ଣ୍ଣତା ମନୋଭାବ, ଆମର ପରମାତ୍ମାଙ୍କ ପ୍ରତି ସେଭଳିଆ କ'ଣ ଦିବ୍ୟ ଦୃଷ୍ଟିର ଅଭାବ, ସେଭଳିଆ ଦୃଷ୍ଟି ନାହିଁ କାହିଁକି ଆମେ ଅଲଗା ଅଲଗା ଦେଖୁଛୁ। ଏ ହେଉଛି କାରଣ ଭଗବାନଙ୍କୁ ଏଇ ଯେଉଁ ପାର୍ଥକ୍ୟ ଆମେ ଦେଖୁଛନ୍ତି ଏଇଟା ବ୍ୟତୀତ। ଥରେ ଗୋଟେ ଜାଗାରେ ଥିଲା ନା, ଗୋଟେ କାମ ପଡ଼ୁଥିଲେ ଛୁଆମାନେ କହୁଥିଲେ କୁହନ୍ତି, ଥରେ ତାଙ୍କ ସ୍କୁଲରେ ସାର୍ କହିଲେ ଯେ ପାଠ ପଢ଼େଇତେ ପଢ଼େଇତେ କହିଲେ ଯେ ଏଣେ ଶୁଣ ତୁମ ପାଇଁ କହୁଛି, ତାଙ୍କ ସାର୍ମାନେ କହିଲେ ପାଠ ପଢ଼େଇତେ କାଲି ତ ସମସ୍ତଙ୍କୁ ଗୋଟେ ଗୋଟେ ଲଡ଼ୁ ଦିଆଯିବ ନା, ତ ଲଡ଼ୁ ଦିଆଯିବ। ସାର୍ ପଢ଼େଇଛନ୍ତି ଯେ କ'ଣ, ଭଗବାନ ସର୍ବତ୍ର ବିଦ୍ୟମାନ, ପ୍ରତି ଅଣୁ ପରମାଣୁ ଭିତରେ ଭଗବାନ ଅବସ୍ଥିତ ଅଛନ୍ତି। ଯଦି ପ୍ରତି ଅଣୁ ପରମାଣୁ ଭିତରେ ଭଗବାନ ଅବସ୍ଥିତ ଅଛନ୍ତି ତ ଏଇଟା ଶିଖେଇଛନ୍ତି। ତା'ପର ଦିନ ଦେଇକି ଭଗବାନ ସମସ୍ତଙ୍କୁ ଗୋଟେ ଗୋଟେ ଲଡ଼ୁ ଦେଲେ, ଲଡ଼ୁ ଦେଇକି ସାର୍ ଲଡ଼ୁ ଦେଲେ, ଲଡ଼ୁ ଦେଇକି କହିଲେ ଯାଅ ତୁମେ ସେମିତିଆ ଜାଗାରେ ଖାଇବ ଯେଉଁଠି କେହି ତୁମକୁ ଦେଖିପାରିବ, ଯେଉଁଠି କେହି ବି ତୁମକୁ ଦେଖିପାରିବ, ଏ କଥା କହିବ। ତ ସେଠୁ ସିଏ କ'ଣ କଲେ, ଯଦି କେହି ଦେଖିପାରିବନି କହିଲେ ତ ସିଏ ସେଠୁ ସମସ୍ତେ ଗଲେ ଲୁଚିକି ଖାଇକି ଆସିବ, ଇଏ ସବୁ ଗଲେ ଯାଇକି କ'ଣ କଲେ, କିଏ ବାଥରୁମ୍ ପଛରେ, କିଏ ଗଛ ବୁଦା ମୂଳରେ, କିଏ ଚାରିଆଡ଼ୁ କାନ୍ଥ କରିକି, କିଏ ମୁହଁରୁ ଢଙ୍କେଇ ଦେଇକି, କିଏ କୋବାଟେ ଗଲେ ଖାଇଲା, ଆଉ ଗୋଟେ ପିଲା ଖାଇ ନ ପାରିକି କୌଣସି ଯୁଆଡ଼େ ଗଲା ଯୁଆଡ଼େ ଗଲା। ଭଗବାନ କହିଛନ୍ତି ଭଗବାନ ସର୍ବତ୍ର ବିଦ୍ୟମାନ, ପ୍ରତି ଅଣୁ କୋଣ ପରମାଣୁ ଭିତରେ ଅବିଦ୍ୟମାନ ଅଛନ୍ତି। ସେ ସେମିତି କୌଣସି ଜାଗା ନ ପାଇକି କ'ଣ କଲେ ନା, ଆଉ ନ ଖାଇ ପାଇକି ଲାଷ୍ଟରେ ବହୁତ ଡେରିରେ ଫେରିଲେ, କ'ଣ ସବୁ ଆସିଲା ପରେ ସାଧା କିଲେ କ'ଣ ଆସିକି ପହଞ୍ଚିଲେ, ଆସିକି ପହଞ୍ଚିଲା ବେଳକୁ କ'ଣ ଦେଖିଲେ ଯେ ଖାଇଲେ ନା ଖାଇପାରିଲେନି, କାହିଁକି ଆଉ ସମସ୍ତଙ୍କୁ ପଚାରିଲ କିଏ ନ ଦେଖିକି ଖାଇଛି ନା ଆମେ ନ ଖାଇ ଦେଖିନାହାନ୍ତି ଆମେ ଖାଇଛୁ ସବୁ କହିଲେ। ଇଏ କହିଲେ ତମେ କାହିଁ ଖାଇପାରିଲନି ନା, ଆପଣ ତ କହିଥିଲେ ଭଗବାନ ସର୍ବତ୍ର ବିଦ୍ୟମାନ, ତ ଭଗବାନ ଯେଉଁ ପ୍ରତି ବସ୍ତୁ ଭିତରେ ଅଛନ୍ତି ସେ ନିଶ୍ଚିତ ସେ ଦେଖୁଛନ୍ତି, କେମିତି ଖାଇବ, ତ ଖାଇବା ସମ୍ଭବ ନୁହେଁ। ତ ସେଇଠୁ ସେ କ'ଣ କଲେ ନା, ନ ଖାଇପାରିକି ସେଠୁ ଭଗବାନ ତମକୁ ଜାଣିଲେ ଯେ ଇଏ ହେଉଛନ୍ତି କ'ଣ ନା, ଭଗବାନ ବାସ୍ତବିକ ସର୍ବତ୍ର ବିଦ୍ୟମାନ ଅଛନ୍ତି। ଏଇଟା ତାଙ୍କର ଆସିଲା ସଂକଳ୍ପରେ ଆସିଲା ଯେ ନା ଭଗବାନ ସିଏ ଏକା ଉପଲବ୍ଧି କଲେ, ଅନ୍ୟମାନେ କେହି ଉପଲବ୍ଧି କରିପାରିଲେ ନାହିଁ। ସେଇଟା ହେଉଛି ଭଗବାନ ଆମ ହୃଦୟରେ ଅଛନ୍ତି, କିନ୍ତୁ ଆମେ ସବୁ ସ୍ୱତନ୍ତ୍ର ଅଲଗା ଅଲଗା ତ ନା, ଆମେ ସମସ୍ତେ ଅଲଗା ଅଲଗା ନା, ଅଲଗା ନା ନାହିଁ, ଆମେ ସମସ୍ତେ ଜଣେ ଜଣେ ଅଲଗା। ଏଇଟା ହେଉଛି ଆମର ଅଜ୍ଞାନ, ଆମେ କି ଆମର ଘର ଅଲଗା, ଆମର ଶରୀର ଅଲଗା, ଆମର ପିଲା ଛୁଆ ଅଲଗା, ଆମର ଜମିବାଡ଼ି ଅଲଗା, ଆମର ରହଣି ଅଲଗା, କେତେ ଅଲଗା ଅଲଗା କରୁଛନ୍ତି ସଂସାର, ମାନେ ବିଚିତ୍ର ବେଳେ ବେଳେ ଲାଗେ ସବୁ ଜଣଙ୍କର ପ୍ରକାଶ। ଭଗବାନ କେବଳ ଯେତେ ଅନେକ ଅନେକ ଭାବରେ ଅନେକ ନିଜ ବିସ୍ତାର ରୂପରେ ଅନେକ ଅନେକକୁ ପ୍ରକାଶ କରୁଛନ୍ତି। ଏ ପ୍ରକାଶର ଅର୍ଥ କ'ଣ, ଏ ପ୍ରକାଶର ଅର୍ଥ କ'ଣ, ସ୍ୱତନ୍ତ୍ର ସ୍ୱତନ୍ତ୍ର ହେଇକି ଘର ଦ୍ୱାରା ପିଲା ଛୁଆ ଜନ୍ମ କରିକି ଅଲଗା ମନୋଭାବ ରହେ ନା, ସେଇଆ ନୁହେଁ। ଭଗବାନ ଏଇଟାକୁ ଅଲଗା ବନେଇଛନ୍ତି କାହିଁକି ନା, କେବଳ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ, କିନ୍ତୁ ଆମେ ସବୁ ନିଜେ ନିଜେ ଭିନ୍ନ ହେଇଗଲେ, ସମ୍ବନ୍ଧ ଯୋଡ଼ି ପାରିଲେନି, ସେଥିପାଇଁ ଯେପର୍ଯ୍ୟନ୍ତ ଆମେ ସମ୍ବନ୍ଧ ନ ଜୋଡ଼ିଛନ୍ତି যে ভক্তঙ্ক সহ ভগবানঙ্ক সহ জগতর সমস্ত জীবনক আমি অনুভব ন করে পার সমস্ত মো ভগবানকর সে পর্যন্ত জগতরে আমি দুঃখ পাই। হরে কৃষ্ণ হরে কৃষ্ণ 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 হরে হরে, হরে রাম হরে রাম 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 হরে, রাধা গোবিন্দজি কি জয়, শ্রী গোবিন্দজি কি, গোবিন্দ সিং অবতার কি, গৌর আনন্দ। কার কোন প্রশ্ন?
চন্দ্রবংশের আবির্ভূত।
হ্যাঁ সেটা গোটে একদম।